ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦଳିତ, ଗରିବ, ଅବହେଳିତ ଏବଂ ପଛୁଆ ସମ୍ପ୍ରଦାୟର ଦ୍ରୁତ ବିକାଶ କରିବା ସରକାରଙ୍କ ମୂଳମନ୍ତ୍ର, କହିଲେ ପ୍ରଧାନମନ୍ତ୍ରୀ। ଦେଶ ଆଜି ପାଳନ କରୁଛି ସମ୍ଭିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ 134ତମ ଜନ୍ମବାର୍ଷିକୀ। ତିନୋଟି ନୂଆ ଅପରାଧିକ ଆଇନ ଏକବିଂଶ ଶତାବ୍ଦୀର ସବୁଠାରୁ ବଡ଼ ସଂସ୍କାର, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ମହାବିଷୁବ ସଂକ୍ରାନ୍ତି ଅବସରରେ ଓଡ଼ିଶାରେ ଆଜି ପାଳନ କରାଯାଉଛି ଓଡ଼ିଆ ନବବର୍ଷ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ମୁହାଁମୁହିଁ ହେବେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ଚେନ୍ନାଇ ସୁପର କିଙ୍ଗ୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହିସାରରୁ ଅଯୋଧ୍ୟାକୁ ବାଣିଜ୍ୟିକ ବିମାନ ଉଡ଼ାଣର ଶୁଭାରମ୍ଭ କରିଛନ୍ତି। ଏଥିସହିତ ଶ୍ରୀ ମୋଦି ହିସାର ବିମାନ ବନ୍ଦରର 2 ନମ୍ବର ଟର୍ମିନାଲ୍ର ଶିଳାନ୍ୟାସ ମଧ୍ୟ କରିଛନ୍ତି। 410 କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏହି ନୂତନ ଟର୍ମିନାଲ୍ ପ୍ରକଳ୍ପରେ ଅତ୍ୟାଧୁନିକ ଯାତ୍ରୀ ଟର୍ମିନାଲ୍, କାର୍ଗୋ ସୁବିଧା ଏବଂ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ କୋଠା ରହିବ। ଏହି ଅବସରରେ ଏକ ଜନସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସାମଗ୍ରିକ ଅଭିବୃଦ୍ଧି ନିମନ୍ତେ ବିଜେପିର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ସେ କହିଛନ୍ତି ହରିୟାଣାର ସମସ୍ତ ଦଳିତ, ଗରିବ, ଅବହେଳିତ ଏବଂ ପଛୁଆ ସମ୍ପ୍ରଦାୟର ଦ୍ରୁତ ବିକାଶ କରିବା ତାଙ୍କ ସରକାରର ମୂଳମନ୍ତ୍ର। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ବାବା ସାହେବ ଦଳିତ, ଅବହେଳିତ ଏବଂ ପଛୁଆ ବର୍ଗ ସମ୍ପ୍ରଦାୟ ପାଇଁ ଆଲୋକବର୍ତ୍ତିକା ବୋଲି କହିଛନ୍ତି। ବାବା ସାହେବଙ୍କ ମନ୍ତ୍ର ଅନୁଯାୟୀ କାର୍ଯ୍ୟ କରି ଶ୍ରୀକୃଷ୍ଣଙ୍କ ଭୂମିରୁ ଭଗବାନ ରାମଙ୍କ ଅଯୋଧ୍ୟାକୁ ବିମାନ ଚଳାଚଳ ହୋଇଛି ବୋଲି ସେ କହିଛନ୍ତି।
ସମ୍ବିଧାନ ନିର୍ମାତା ବାବା ସାହେବଙ୍କ ଜୀବନ, ଉନକା ସଂଘର୍ଷ, ଉନକା ଜୀବନ ସନ୍ଦେଶ ହମାରୀ ସରକାର କି 11 ସାଲ କି ଯାତ୍ରା କା ପ୍ରେରଣା ସ୍ତମ୍ଭ ବନା ହେ। ହର ଦିନ, ହର ଫୈସଲା, ହର ନୀତି ବାବା ସାହେବ ଆମ୍ବେଦକର କୋ ସମର୍ପିତ ହେ।
2014 ପୂର୍ବରୁ ଭାରତରେ ମାତ୍ର 74ଟି ବିମାନ ବନ୍ଦର ଥିବାବେଳେ ଏବେ ଏହା 150 ଅତିକ୍ରମ କରିଛି ବୋଲି ଶ୍ରୀ ମୋଦି କହିଛନ୍ତି।
2014 ସେ ପହେଲେ ଦେଶ ମେ 74 ଏୟାରପୋର୍ଟ ଥେ। ସୋଚିଏ 70 ସାଲ ମେ 74। ଆଜ ଦେଶ ମେ ଏୟାରପୋର୍ଟ କି ସଂଖ୍ୟା 150 କେ ପାର ହୋ ଗଈ ହେ। ଦେଶ କେ କରିବ 90 ଏରୋଡ୍ରମ ଉଡାନ ଯୋଜନା ସେ ଜୁଡ ଚୁକେ ହେ। 600 से अधिक रूट पर उड़ान योजना के तहत हवाई सेवा चल रही है।
ଏହି ଅବସରରେ ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂ ସାଇନି କହିଛନ୍ତି ବିମାନ ସେବାର ଶୁଭାରମ୍ଭ ଆଞ୍ଚଳିକ ବାଣିଜ୍ୟ, ପର୍ଯ୍ୟଟନ ଏବଂ ପୁଞ୍ଜିନିବେଶ ସୁଯୋଗକୁ ବହୁ ପରିମାଣରେ ବୃଦ୍ଧି କରିବ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହରିୟାଣାର ଯମୁନାନଗରଠାରେ 1000 କୋଟିରୁ ଅଧିକ ଟଙ୍କା ବ୍ୟୟରେ ଦୀନବନ୍ଧୁ ଛୋଟୁରାମ ଥର୍ମାଲ ପାୱାର ପ୍ଲାଣ୍ଟର 800 ମେଗାୱାଟ ବିଶିଷ୍ଟ ବିଦ୍ୟୁତ୍ ୟୁନିଟ୍ ଓ ମୁକାରବପୁରଠାରେ ବାୟୋଗ୍ୟାସ୍ ପ୍ଲାଣ୍ଟ ଏବଂ ଭାରତମାଳା ପ୍ରକଳ୍ପ ଅଧୀନରେ 14 କିଲୋମିଟରରୁ ଅଧିକ ରେୱାରୀ ବାଇପାସ୍ ପ୍ରକଳ୍ପ ଏବଂ ଅନ୍ୟ କେତେକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟସୂଚୀ ରହିଛି। ସମ୍ଭିଧାନ ପ୍ରଣେତା ବାବା ସାହେବ ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକରଙ୍କ 134ତମ ଜନ୍ମବାର୍ଷିକୀ ଆଜି ସମଗ୍ର ଦେଶରେ ପାଳନ କରାଯାଉଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜିତ ହେଉଛି। ନୂଆଦିଲ୍ଲୀର ସଂସଦ ଭବନ ପରିସରସ୍ଥିତ ପ୍ରେରଣାସ୍ଥଳଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧଙ୍କଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା ବାଚସ୍କତି ଓମ୍ ବିର୍ଲା, କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ, ସାଂସଦ ଏବଂ ବିଶିଷ୍ଟ ବ୍ୟକ୍ତିମାନେ ପୂର୍ବାହ୍ନରେ ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଡକ୍ଟର ଆମ୍ବେଦକରଙ୍କ ସମାଜର ଅବହେଳିତ ବର୍ଗଙ୍କ ପ୍ରତି ସାମାଜିକ ଏବଂ ଜାତିଗତ ଭେଦଭାବକୁ ଦୂର କରିବା ଲକ୍ଷ୍ୟ ନେଇ ସାରା ଜୀବନ ନିଷ୍ଠାର ସହ କାର୍ଯ୍ୟ କରିଥିଲେ। ସ୍ୱାଧୀନ ଭାରତର ସେ ପ୍ରଥମ ଆଇନ ଓ ନ୍ୟାୟମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। 1990 ମସିହାରେ ତାଙ୍କୁ ମରଣୋତ୍ତର ଭାବେ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନରେ ସମ୍ମାନିତ କରାଯାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଅବସରରେ ତାଙ୍କ ବାର୍ତ୍ତାରେ କହିଛନ୍ତି ବାବା ସାହେବଙ୍କ ପ୍ରେରଣାଦାୟୀ ଜୀବନ ଅନ୍ୟମାନଙ୍କ ପାଇଁ ଆଦର୍ଶ ହେବା ଉଚିତ। ତାଙ୍କୁ ଜଣେ ଅଦ୍ଭୁତ ଦକ୍ଷତା ସମ୍ପନ୍ନ ଏବଂ ବହୁମୁଖୀ ବ୍ୟକ୍ତିତ୍ୱ ଭାବେ ବର୍ଣ୍ଣନା କରି ରାଷ୍ଟ୍ରପତି କହିଛନ୍ତି ସମତାବାଦୀ ସମାଜର ସେ ଜଣେ ଦୃଢ଼ ସମର୍ଥକ ଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି କହିଛନ୍ତି ମହିଳା ଏବଂ ଅବହେଳିତ ବର୍ଗର ଅର୍ଥନୈତିକ ଓ ସାମାଜିକ ଅଧିକାର ପାଇଁ ବାବା ସାହେବ ଆଜୀବନ ସଂଘର୍ଷ ଜାରି ରଖିଥିଲେ। ବିଭିନ୍ନ କ୍ଷେତ୍ରରେ ତାଙ୍କର ଅବଦାନ ଭବିଷ୍ୟତ ପିଢ଼ିକୁ ରାଷ୍ଟ୍ର ନିର୍ମାଣ ପାଇଁ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇବ ବୋଲି ରାଷ୍ଟ୍ରପତି ଆଶାବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାବା ସାହେବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଦେଶରେ ସାମାଜିକ ନ୍ୟାୟର ସ୍ୱପ୍ନକୁ ସାକାର କରିବା ଦିଗରେ ତାଙ୍କ ପ୍ରେରଣାକୁ ସ୍କରଣ କରିଛନ୍ତି। ସେ କହିଛନ୍ତି ବାବା ସାହେବଙ୍କ ନୀତି ଓ ଆଦର୍ଶ ଆତ୍ମନିର୍ଭର ଏବଂ ବିକଶିତ ଭାରତ ନିର୍ମାଣର ଦୃଢ଼ ସଂକଳ୍ପକୁ ଆହୁରି ଦୃଢ଼ କରିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ନରେନ୍ଦ୍ର ମୋଦି ସରକାର ଦେଶର ନ୍ୟାୟ ବ୍ୟବସ୍ଥାକୁ ଲୋକାଭିମୁଖୀ ଏବଂ ବୈଜ୍ଞାନିକ ଭିତ୍ତିଭୂମି ସମ୍ପନ୍ନ କରିବାକୁ ଚେଷ୍ଟା କରୁଛନ୍ତି। ଆଜି ନୂଆଦିଲ୍ଲୀରେ ସର୍ବଭାରତୀୟ ଫରେନ୍ସିକ୍ ସାଇନ୍ସ ଶିଖର ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ଶାହା କହିଛନ୍ତି ନ୍ୟାୟ ଚାହୁଁଥିବା ଲୋକମାନେ ଯେପରି ଠିକ୍ ସମୟରେ ନ୍ୟାୟ ପାଇବେ ସେ ଦିଗରେ ସରକାର କାର୍ଯ୍ୟ କରୁଛନ୍ତି। ଦେଶରେ ଅପରାଧିକ ନ୍ୟାୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଫରେନ୍ସିକ୍ ବିଜ୍ଞାନ ଅତ୍ୟନ୍ତ ଉପଯୋଗୀ ବୋଲି ସେ କହିଛନ୍ତି। ଏହା ମାଧ୍ୟମରେ ଏକ ସୁରକ୍ଷିତ ଏବଂ ସୁଦୃଢ଼ ଭାରତ ଗଠନ କରିବା ମୂଳ ଉଦ୍ଦେଶ୍ୟ ବୋଲି ଶ୍ରୀ ଶାହା କହିଛନ୍ତି। ସେ କହିଛନ୍ତି ତିନୋଟି ନୂଆ ଅପରାଧିକ ଆଇନ ଏକବିଂଶ ଶତାବ୍ଦୀର ସବୁଠାରୁ ବଡ଼ ସଂସ୍କାର।
नए कानून के अंदर हमने टेररिज्म को भी डिफाइन किया है, वॉइस लॉग डिजिटल वॉइस मेल उसको भी स्थान दिया है, बीएनएसएस में ऑडियो वीडियो रिकॉर्डिंग फोरेंसिक साक्ष्य की वीडियोग्राफी पूछताछ के दौरान डिजिटल रिकॉर्ड को भी कानूनी आधार देने का हमने काम किया है। पुलिस प्रोसिक्यूशन और न्यायिक व्यवस्था तीनों जगह पे हमने समय मर्यादाएं तय कर निश्चित अवधि के अंदर न्याय मिलने की प्रक्रिया को सुनिश्चित किया है।
ଆକାଶବାଣୀରୁ ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ଗ୍ରୀଷ୍ମ ପ୍ରବାହ ସମୟରେ ସୁରକ୍ଷିତ ରହିବା ଶୀର୍ଷକ ଆଲୋଚନାର ସିଧାସଳଖ ପ୍ରସାରଣ କରାଯିବ। ଭାରତୀୟ ପାଣିପାଗ ବିଭାଗର ବୈଜ୍ଞାନିକ ଡକ୍ଟର ଆର୍କେ ଜେନାମଣି ଏବଂ ଲେଡି ହାର୍ଡିଂ ମେଡିକାଲ କଲେଜର ମେଡିସିନ୍ ବିଭାଗର ପ୍ରଫେସର ଡାକ୍ତର ଅନୁପମ ପ୍ରକାଶ ଏହି ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମରେ ଶ୍ରୋତାମାନେ ସେମାନଙ୍କର ଆଲୋଚନା ପ୍ରସଙ୍ଗ ସମ୍ପର୍କିତ ପ୍ରଶ୍ନ ବିଶେଷଜ୍ଞମାନଙ୍କୁ ପଚାରିପାରିବେ। ଟେଲିଫୋନ୍ ନମ୍ଘର 011-234-21050 ଓ 011-233-1444 ମାଧ୍ୟମରେ ଶ୍ରୋତାମାନେ ରାତି 9:30 ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ସେହିପରି ହ୍ୱାଟ୍ସଆପ୍ ମାଧ୍ୟମରେ 928-909-4044 ନମ୍ଘରକୁ ପ୍ରଶ୍ନ ପଠାଇପାରିବେ କିମ୍ବା ଆସ୍କ ଏୟାର ହାସ୍ଟ୍ୟାଗ୍ ସହ ଏକ୍ସ ମାଧ୍ୟମରେ ପ୍ରଶ୍ନ ପୋଷ୍ଟ କରିପାରିବେ। ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି। ବସନ୍ତ ଋତୁ ଶେଷ ହୋଇ ଗ୍ରୀଷ୍ମ ଋତୁ ଆଜିଠାରୁ ଆରମ୍ଭ ହେଉଛି। ଆଜିଠାରୁ ସୂର୍ଯ୍ୟଙ୍କ ତାପ ବଢ଼ିଥାଏ ଏବଂ ବାୟୁର ଗତି ମଧ୍ୟ ପ୍ରଖର ହୋଇଥାଏ। ଆଜି ଦିନକୁ ପଣାସଂକ୍ରାନ୍ତି ଭାବେ ମଧ୍ୟ ପାଳନ କରାଯାଉଛି। ଓଡ଼ିଆ ପାଞ୍ଜି ହିସାବରେ ମହାବିଷୁବ ସଂକ୍ରାନ୍ତିଙ୍କୁ ବର୍ଷର ପ୍ରଥମ ଦିନ ଭାବେ ପାଳନ କରାଯାଇଥାଏ। ରାଜ୍ୟର ଲୋକମାନେ ପଣାସଂକ୍ରାନ୍ତିକୁ ଅତି ନିଷ୍ଠାର ସହ ପାଳନ କରୁଛନ୍ତି। ବିଷୁବ ସଂକ୍ରାନ୍ତିରେ ଦଣ୍ଡଯାତ୍ରା, ଚଡ଼କ ପର୍ବ, ଝାମୁଯାତ୍ରା, ହିଙ୍ଗୁଳା ଯାତ୍ରା ଏବଂ ପାଟୁଆ ଯାତ୍ରା ଉଦ୍ଯାପିତ ହେବାର ପରମ୍ପରା ରହିଛି। ଏହି ଅବସରରେ ଘରେ ଘରେ ଦେବଦେବୀଙ୍କ ପାଖରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି। ପ୍ରଭୁ ଶ୍ରୀରାମଙ୍କ ପରମ ଭକ୍ତ ଶ୍ରୀ ଶ୍ରୀ ହନୁମାନଙ୍କର ମଧ୍ୟ ଆଜି ଜୟନ୍ତୀ। ଅଗ୍ନି ଓ ବାୟୁର ପ୍ରକୋପରୁ ରକ୍ଷା ପାଇବା ପାଇଁ ଏହି ପବିତ୍ର ଦିନରେ ପ୍ରଭୁ ହନୁମାନଙ୍କର ପୂଜା କରାଯାଇଥାଏ। ଦେଶରେ ପ୍ରଭୁ ଶ୍ରୀ ହନୁମାନଙ୍କ ଜୟନ୍ତୀକୁ ଭକ୍ତିଭାବରେ ହନୁମାନ ଚାଳିଶା ପାଠ ସହିତ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଆ ନୂଆବର୍ଷ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି କହିଛନ୍ତି ପଣାସଂକ୍ରାନ୍ତି ସମାଜରେ ପ୍ରେମ ଏବଂ ଶାନ୍ତିର ବାର୍ତ୍ତା ପ୍ରଚାର କରିଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଶୁଭେଚ୍ଛା ଜଣାଇ କହିଛନ୍ତି ଓଡ଼ିଆ ନୂଆବର୍ଷ ସମସ୍ତଙ୍କ ସ୍ୱପ୍ନ ସାକାରର ବର୍ଷ ହେଉ, ସମସ୍ତଙ୍କ ଜୀବନ ସୁଖ ଶାନ୍ତି ଓ ସମୃଦ୍ଧିରେ ଭରିଯାଉ ବୋଲି ଶ୍ରୀ ମୋଦି କାମନା କରିଛନ୍ତି। ରାଜ୍ୟପାଳ ଡାକ୍ତର ହରିବାବୁ କମ୍ବମ୍ପାଟି ପବିତ୍ର ମହାବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଓଡ଼ିଶାକୁ ଅନ୍ୟତମ ଶ୍ରେଷ୍ଠ ଓ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ସମସ୍ତଙ୍କୁ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ଓଡ଼ିଆ ନବବର୍ଷ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି। ଓଡ଼ିଶାର ଗୌରବକୁ ନୂଆ ଶିଖରରେ ପହଞ୍ଚାଇବା ସହିତ ଏକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସଂକଳ୍ପବଦ୍ଧ ହୋଇ କାମ କରିବା ନିମନ୍ତେ ସେ ଆହ୍ୱାନ ଦେଇଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଜି ଲକ୍ଷ୍ନୌର ଏକ୍ନା ଷ୍ଟାଡିୟମ୍ଠାରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ସନ୍ଧ୍ୟା 7:30 ମ୍ୟାଚ୍ ଖେଳାଯିବ। 6 ମ୍ୟାଚ୍ରୁ 4 ବିଜୟ ଲାଭ କରି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଅଙ୍କ ତାଲିକାର ଚତୁର୍ଥ ସ୍ଥାନରେ ରହିଥିବାବେଳେ ଚେନ୍ନାଇ ସୁପର କିଙ୍ଗ୍ସ 6 ମ୍ୟାଚ୍ରୁ ମାତ୍ର ଗୋଟିଏରେ ବିଜୟ ହାସଲ କରି ତାଲିକାର ନିମ୍ନରେ ରହିଛି। ଗତକାଲି ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 9 ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଥିଲା। ଦ୍ୱିତୀୟ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ 12 ରନ୍ରେ ଦିଲ୍ଲୀ କ୍ୟାପିଟାଲ୍କୁ ପରାସ୍ତ କରିଛି। ଦଳିତ, ଗରିବ, ଅବହେଳିତ ଏବଂ ପଛୁଆ ସମ୍ପ୍ରଦାୟର ଦ୍ରୁତ ବିକାଶ କରିବା ସରକାରଙ୍କ ମୂଳମନ୍ତ୍ର, କହିଲେ ପ୍ରଧାନମନ୍ତ୍ରୀ। ଦେଶ ଆଜି ପାଳନ କରୁଛି ସମ୍ଭିଧାନ ପ୍ରଣେତା ବାବାସାହେବ ଆମ୍ବେଦକରଙ୍କ 134ତମ ଜନ୍ମବାର୍ଷିକୀ। ତିନୋଟି ନୂଆ ଅପରାଧିକ ଆଇନ ଏକବିଂଶ ଶତାବ୍ଦୀର ସବୁଠାରୁ ବଡ଼ ସଂସ୍କାର, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ମହାବିଷୁବ ସଂକ୍ରାନ୍ତି ଅବସରରେ ଓଡ଼ିଶାରେ ଆଜି ପାଳନ କରାଯାଉଛି ଓଡ଼ିଆ ନବବର୍ଷ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ମୁହାଁମୁହିଁ ହେବେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ଚେନ୍ନାଇ ସୁପର କିଙ୍ଗସ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ ଡଟ୍ ଜିଓଭି ଡଟ୍ ଇନ୍ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।